ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି 1543 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଭୁବନେଶ୍ୱର ରେଳ ଅଡିଟୋରିୟମ୍ଠାରେ ନିଯୁକ୍ତି ମେଳାରେ ଶ୍ରୀ ମାଝି 11 ବିଭାଗ ପାଇଁ ମନୋନୀତ ହୋଇଥିବା ଏହି ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଦୂରଗାମୀ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ପିନାକ୍ର ପ୍ରଥମ ଫ୍ଲାଇଟ୍ ଟେଷ୍ଟ ସଫଳତାର ସହ ଗତକାଲି ସମ୍ପନ୍ନ ହୋଇଛି। କ୍ଷେପଣାସ୍ତ୍ର 120 କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହ ଲକ୍ଷ୍ୟଭେଦ କରିପାରିଛି। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଡିଆର୍ଡିଓ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ପହିଲି ଭୋଗ ନୀତିଠାରୁ 3 ପୌଷ ପୂର୍ଣ୍ଣିମା ଦେବାଭିଷେକ ପର୍ଯ୍ୟନ୍ତ ଠାକୁରଙ୍କର ନୀତିକାନ୍ତିକୁ ଶୃଙ୍ଖଳିତ ତଥା ଶ୍ରଦ୍ଧାଳୁଙ୍କର ଦର୍ଶନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦ୍ୱାରଫିଟା ନୀତିଠାରୁ ଆରମ୍ଭ କରି ଠାକୁରଙ୍କର ଅନ୍ୟାନ୍ୟ ନୀତିକାନ୍ତି ନେଇ ବିସ୍ତୃତ ଆଲୋଚନା ହୋଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ବୈଠକରେ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଶ୍ରୀ ପାଢ଼ୀ କହିଛନ୍ତି।
January 1 ଦିନ ଯେମିତି ଅଲଗା ପହିଲି ଭୋଗ ନୀତି ଦିନ ଭଳିଆ ନୀତିକାନ୍ତି ଅଛି, କିନ୍ତୁ 3 ଦିନ ମହାପ୍ରଭୁଙ୍କର ପୌଷ ପୂର୍ଣ୍ଣିମାରେ ଦେବାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ସେଥିପାଇଁ ନୀତି ବହୁଳତା ରହିବ ପହିଲି ଭୋଗ ସମୟରେ। ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପହିଲି ଭୋଗ ନୀତି ମହାପ୍ରଭୁଙ୍କର ଅନୁଷ୍ଠିତ ହୋଇଥାଏ। ଆମର ନୀତି ନିର୍ଘଣ୍ଟ ସତୀସା ନିଯୋଗ ବୈଠକରେ ଚୂଡ଼ାନ୍ତ ହୋଇଛି। ସେହି କ୍ରମରେ ବିଭିନ୍ନ ନୀତିକାନ୍ତି ଶୃଙ୍ଖଳିତ ହିସାବରେ ଚାଲିଛି। ସମସ୍ତ ସେବାୟତ ବନ୍ଧୁମାନେ ଆମକୁ ସହଯୋଗ କରୁଛନ୍ତି।
ପୌଷମାସ ଶୁକ୍ଳପକ୍ଷ 10 ତିଥି ଅବସରରେ ଆଜି ସାମ୍ବଦଶମୀ ପାଳନ କରାଯାଉଛି। ସକଳ ଶକ୍ତିର ଆଧାର ପ୍ରଭୁ ସୂର୍ଯ୍ୟଙ୍କର ଭକ୍ତି ଓ ନିଷ୍ଠାର ସହ ପୂଜା କରାଯାଉଛି। ଏହି ତିଥିରେ ଚନ୍ଦ୍ରଭାଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବ ବୁଡ଼ ପକାଇ ସାପମୁକ୍ତ ହୋଇଥିବାର କିମ୍ବଦନ୍ତୀ ରହିଛି। ଏହି ଅବସରରେ ଚନ୍ଦ୍ରଭାଗରେ ସୂର୍ଯ୍ୟପୂଜା ଏବଂ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିବା ଜଣାପଡ଼ିଛି। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଷଷ୍ଠ ଦିବସରେ ଗତକାଲି ଗୋପପୁରରେ ଗୋପୀଙ୍କ ଦଧିବିକା ଏବଂ ବସ୍ତ୍ରହରଣ କାର୍ଯ୍ୟକ୍ରମ ପରିବେଷିତ ହୋଇଛି। ଏଥିସହ ମଥୁରା ନଗରୀରେ ରଙ୍ଗସଭା, ଆସନ୍ନ ଯୁଦ୍ଧ ପ୍ରସ୍ତୁତି ପାଇଁ ରାଜନ୍ୟବର୍ଗଙ୍କ ସହ ଆଲୋଚନା, ପ୍ରଶାସନିକ ଅଧିକାରୀଙ୍କ ସହ ଜନତା ଦରବାର ଶଙ୍ଖଚୂଡ଼ଙ୍କୁ ଗୋପପୁର ପ୍ରେରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ମହାରାଜା କଂସଙ୍କ ରାଜଦରବାରର ରାଜ ଅତିଥି ଭାବେ ଉପସ୍ଥିତ ରହିବେ ବୋଲି କାର୍ଯ୍ୟସୂଚୀ ରହିଛି। ଧନୁଯାତ୍ରା ଉପଲକ୍ଷେ 11 ପାଇଁ ବରଗଡ଼ ସହ ମଥୁରା ଏବଂ ଅମ୍ବାପାଲି ଅଞ୍ଚଳକୁ ଗୋପପୁର କରାଯାଇଛି। ମହାନ ବିପ୍ଳବୀ ଚକରାବିଶୋଇଙ୍କ 203ତମ ଜୟନ୍ତୀ ଆଜି ରାଜ୍ୟବ୍ୟାପୀ ପାଳନ କରାଯାଉଛି। ବିଧାନସଭା ପରିସରରେ ଥିବା ଚକରାବିଶୋଇଙ୍କ ପ୍ରତିମୂର୍ତ୍ତିରେ ପୂର୍ବାହ୍ନରେ ବାଚସ୍ପତି ସୋରମା ପାଢ଼ୀ ଏବଂ ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ଭଞ୍ଜନଗରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ନୟାଗଡ଼ଠାରେ ରଥ କାଠ ଚିହ୍ନଟ କରାଯିବ। ଗଣିଆ ବ୍ଲକର ବଡ଼ମୂଳ ଗ୍ରାମସ୍ଥିତ ମା' ବଡ଼ରାଉଳଙ୍କ ପୀଠରେ ଏଥିପାଇଁ ପ୍ରଥମେ ପୂଜାର୍ଚ୍ଚନା କରାଯିବ। ଏହାପରେ ପରମ୍ପରା ଅନୁଯାୟୀ ରଥ କାଠ ଚିହ୍ନଟ କାର୍ଯ୍ୟ ସମ୍ପନ୍ନ ହେବ। ଏଥିପାଇଁ ପୁରୀ ଶ୍ରୀମନ୍ଦିରର ଏକ ପ୍ରତିନିଧି ମଣ୍ଡଳୀ ମହାପ୍ରଭୁଙ୍କ ଆଜ୍ଞାମାଳ ସହ ଗତ ରାତିରେ ନୟାଗଡ଼ରେ ପହଞ୍ଚିଛନ୍ତି। ଚଳିତ ବର୍ଷ ରଥ ନିର୍ମାଣ ପାଇଁ 818 ଖଣ୍ଡ ଅସନ, ଧୌରା, ଫାଶୀ ଏବଂ ଶିମିଳି କାଠର ଆବଶ୍ୟକତା ରହିଥିବା ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଜଦାବିରିଠାରେ ବୁଢ଼ାଦେଓ ଗାଦିଯାତ୍ରା ଅନୁଷ୍ଠିତ ହେଉଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି 3-ଦିନିଆ ଯାତ୍ରାରେ ଆଖପାଖ ଅଞ୍ଚଳର ବହୁ ଆଦିବାସୀ ସମ୍ପ୍ରଦାୟର ଲୋକ ଯୋଗ ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ 77ତମ ଗଣତନ୍ତ୍ର ଦିବସ ସମାରୋହ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ଭବନଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ପଦାଧିକାରୀ ଯୋଗଦେଇ ସମାରୋହକୁ ସୁବ୍ୟବସ୍ଥିତ ଭାବେ ପାଳନ କରିବା ନେଇ ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଚଳିତଥର ପ୍ରଥମ ପର୍ଯ୍ୟାୟରେ 174 ମଣ୍ଡି ମାଧ୍ୟମରେ 10,16,000 କ୍ୱିଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି। ନୟାଗଡ଼ ସହର ବାହାଡ଼ଝୋଲା ନିୟନ୍ତ୍ରିତ ବଜାର କମିଟି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ପ୍ରଥମ ଧାନମଣ୍ଡି ଗତକାଲି ଉଦ୍ଘାଟନ କରି ବାଚସ୍ପତି ସୋରମା ପାଢ଼ୀ ଏହା କହିଛନ୍ତି। ଜିଲ୍ଲାର ମୋଟ 52,094 ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ଭୁବନେଶ୍ୱର ତମାଣ୍ଡସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ଗତକାଲି ଏକ ଅତ୍ୟାଧୁନିକ ଇଣ୍ଡୋର ସୁଇମିଂ ପୁଲ୍ ଉଦ୍ଘାଟିତ ହୋଇଛି। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ନୂତନ 25 ଦୀର୍ଘ ସୁଇମିଂ ପୁଲ୍କୁ ଲୋକାର୍ପଣ କରିଛନ୍ତି। ଆଗାମୀ ଦିନରେ 13 ଜିଲ୍ଲାରେ ସୁଇମିଂ ପୁଲ୍ ନିର୍ମାଣ କରାଯିବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ଶୀତ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଗତ ଚବିଶ ଘଣ୍ଟା ମଧ୍ୟରେ ଦଶଟି ଜିଲ୍ଲାର ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିବା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।